ଜୟ ଜଗନ୍ନାଥ। ଆସନ୍ତୁ ଜାଣିବା ଆମେ ମାଣବସା ଗୁରୁବାର କାହିଁକି ଓ କିପରି ପାଳନ କରିଥାଉ। ଏହା ମୁଖ୍ୟତଃ ଓଡ଼ିଶାରେ ହିଁ ପାଳନ କରାଯାଇଥାଏ। ମାଣବସା ଗୁରୁବାର ଓଷ ଓଡ଼ିଶାରେ ପାଳିତ ଏକ କୃଷିଭିତ୍ତିକ ପର୍ବ। ମାର୍ଗଶୀର ମାସରେ ଗୁରୁବାର ଦିନ ଓଡ଼ିଆ ନାରୀମାନେ ଏହାକୁ ନିଷ୍ଠାର ସହ ପାଳନ କରିଥାନ୍ତି। ମାଣବସା ଓଷକୁ ଲକ୍ଷ୍ମୀ ପୂଜା ମଧ୍ୟ କୁହାଯାଇଥାଏ। ଓଡ଼ିଶାର ବିଭିନ୍ନ ଆଦିବାସୀ ସମାଜରେ ମଧ୍ୟ ଏହା ପାଳିତ ହୋଇଥାଏ। ସାନ୍ତାଳମାନେ ଏହାକୁ ଇରୁ ମାମଣେ ଓ ଭୂୟାମାନେ ମଗୁଶୀର ଗୁରୁବାର ହଲବା ପୂଜା କରିଥାନ୍ତି। ମାର୍ଗଶୀର ମାସରେ ପୂଜା ଘରକୁ ଧାନ ମେଣ୍ଟା ବା ଧାନ ବେଣୀରେ ସଜାଇଥାନ୍ତି। ଏହି ଓଷାରେ ଧାନ ମାଣ ବସାଇ ପୂଜା କରାଯାଉଥିବାରୁ ଏହାର ନାମ ମାଣବସା ଓଷା ରଖାଯାଇଛି। ମାର୍ଗଶୀର ମାସରେ ପ୍ରଥମେ ଧାନ ଅମଳ ହୁଏ। ମାଣବସା ଗୁରୁବାରର ପୂର୍ବଦିନ ରାତିରେ ଗୃହିଣୀମାନେ ଘରର ଲିପାପୋଛା କରି ଝୋଟି ଚିତା ଦେଇଥାନ୍ତି। ବଡ଼ି ଭୋରୁ ଉଠି ସ୍ନାନାଦି କାର୍ଯ୍ୟ ସାରି ଲକ୍ଷ୍ମୀଙ୍କ ପୂଜା କରିଥାନ୍ତି। ଖଟୁଳି ଉପରେ ଏକ ନୂଆ ମାଣରେ ଧଳା ଧାନ ଭରା ହୋଇଥାଏ। ହଳଦୀ ଓ ଗୁଗୁଳ ବାଟି ମାଣର ଉପର ପାର୍ଶ୍ୱରେ ଲେପ ଦିଆଯାଇଥାଏ, ଯାହା ଏକ ମୁହଁର ରୂପ ନେଇଥାଏ। ସେଥିରେ କଉଡ଼ି ଦ୍ୱାରା ଆଖି କରାଯାଇ ମାଣକୁ ଏକ ସୁନ୍ଦର ମୁହଁର ରୂପ ଦେଇ ଖଟୁଳି ଉପରେ ବସାଯାଇ ତା ଉପରେ ଧାନ ମେଣ୍ଟାକୁ ରଖାଯାଏ। ନାଲି ଛିଟା କନାରେ ମାଣକୁ ଢଙ୍କାଯାଇ ଏକ ସୁନ୍ଦର ନବବଧୂର ରୂପ ଦିଆଯାଏ। ମା ଲକ୍ଷ୍ମୀଙ୍କର ଖଟୁଲି ଚାରିପଟେ ଝୋଟିର ଷୋଳ ପାଖୁଡ଼ା ପଦ୍ମ ଅଙ୍କନ କରାଯାଇଥାଏ। ଘରର ଚାରିଆଡ଼େ ଲକ୍ଷ୍ମୀଙ୍କର ପାଦଚିତା ଅଙ୍କାଯାଏ। ସିନ୍ଦୁର ବୋଳାଯାଇଥିବା ମାଣକୁ ଲକ୍ଷ୍ମୀ ଦେବୀଙ୍କର ପ୍ରତୀକ ଭାବେ ଧଳାଧାନରେ ପୂର୍ଣ୍ଣ କରାଯାଇ ତା ଉପରେ ଗୁଆ ରଖାଯାଇଥାଏ। ମା ଲକ୍ଷ୍ମୀଙ୍କୁ ଧୂପ ଦୀପ ନୈବେଦ୍ୟ ଅର୍ପଣ କରାଯାଏ। କଦଳୀ ଛେନା ନଡ଼ିଆ ଗୁଡ଼ ଲକ୍ଷ୍ମୀଙ୍କ ପାଖରେ ଭୋଗ କରାଯାଏ। ଏହା ସହିତ ମଣ୍ଡା ପିଠା ମଧ୍ୟ ଭୋଗ କରାଯାଇଥାଏ। ବିଭିନ୍ନ ପାଳିରେ ଭିନ୍ନ ଭିନ୍ନ ପିଠାପଣା ପ୍ରସ୍ତୁତ କରି ମା ଲକ୍ଷ୍ମୀଙ୍କୁ ଲାଗି କରାଯାଏ। ମାର୍ଗଶୀର ମାସର ଶେଷ ଗୁରୁବାର ଦିନ ବ୍ରତ ସାରି ଉଦ୍ଯାପନ ହୁଏ। ଏହି ଦିନ ମଣ୍ଡାପିଠା କ୍ଷୀରି ମାଙ୍କୁ ଲାଗି ହୋଇଥାଏ। ଗୁରୁବାର ଓଷା ଦିନ ପ୍ରତ୍ୟେକ ଓଡ଼ିଆଣୀ ବଳରାମ ଦାସଙ୍କ ରଚିତ ଲକ୍ଷ୍ମୀ ପୁରାଣ ପାଠ କରିବା ବିଧି ରହିଛି। ମାର୍ଗଶୀର ମାସର ଏକ ଗୁରୁବାର ଦିନ ଶ୍ରୀୟା ଚଣ୍ଡାଳୁଣୀ ନାମକ ଜଣେ ଅଛପର ଭକ୍ତିରେ ପ୍ରୀତ ହୋଇ ଦେବୀ ଲକ୍ଷ୍ମୀ ତାର ଘରେ ପହଞ୍ଚିଲେ। ଦେବୀ ଲକ୍ଷ୍ମୀଙ୍କ ଏଭଳି ଆଚରଣରେ ପ୍ରଭୁ ବଳରାମ କ୍ରୋଧାନ୍ୱିତ ହୋଇ ଦେବୀଙ୍କୁ ଘରୁ ବାହାର କରିଦେବାକୁ ପ୍ରଭୁ ଜଗନ୍ନାଥଙ୍କୁ ଆଦେଶ ଦେଲେ। ମହାଲକ୍ଷ୍ମୀ ଏଥିରେ ମର୍ମାହତ ହୋଇ ଶ୍ରୀମନ୍ଦିର ଛାଡ଼ି ଚାଲିଗଲେ। ହେଲେ ମହାଲକ୍ଷ୍ମୀଙ୍କ କ୍ରୋଧ ଯୋଗୁଁ ବଳରାମ ଓ ଜଗନ୍ନାଥ ଖାଇବାକୁ ନ ପାଇ ଦୁଆର ଦୁଆର ବୁଲି ଅପମାନିତ ହେଲେ। ପରିଶେଷରେ ଦୁଇ ଭାଇ ନିଜର ଭୁଲ ବୁଝିପାରିଲେ। ଦୁଇ ଠାକୁରଙ୍କ ଅନୁରୋଧ କ୍ରମେ ମହାଲକ୍ଷ୍ମୀ ଘରକୁ ଫେରି ଆସିଲେ। ଏହା ହିଁ ଲକ୍ଷ୍ମୀ ପୁରାଣର ବିଷୟବସ୍ତୁ। ପରିବାରକୁ ଦୁଃଖ ଦାରିଦ୍ର୍ୟରୁ ରକ୍ଷା କରିବା ଓ ଧନଧାନ୍ୟରେ ପରିପୂର୍ଣ୍ଣ କରିବା ଲାଗି ପ୍ରତିଟି ଓଡ଼ିଆଣୀ ମାଣବସା ଗୁରୁବାର ଓଷା କରିଥାନ୍ତି। ଧନ୍ୟବାଦ। ଜୟ ଜଗନ୍ନାଥ।